ଆରେ ବିଗତ ବର୍ଷର ଘଟଣାବଳୀକୁ ହୁଏ ନାହିଁ କେବେ ଭୁଲି। ଏହି ସମୟରେ ନୂତନ ବର୍ଷ ଯେ ଧୀରେ ଧୀରେ ଆସେ ଚାଲି। ଧ୍ୟାନ ଦେବେ ମୋର ଦର୍ଶକ ମଣ୍ଡଳୀ, ବିଗତ ବର୍ଷର ସମୟ ସୀମା ଯେତେବେଳେ ସରି ଆସୁଛି ସେତେବେଳେ କବି ଡାଇମଣ୍ଡ ରାଇଟର ଶରଦ ପୁଡ଼େ କଣ ଲେଖିଲେ, ତାଙ୍କ ଲେଖାରୁ ମୁଁ ପଦଟିଏ କହୁଛି। ଜାନୁଆରୀ ମାସ ଯେବେ ହୁଏ ଆଗମନ, ଇଂରାଜୀର ନବବର୍ଷ ହୁଏ ପାଳନ, ଘରେ ଘରେ ହୁଏ ପୁଣି ଆମିଷ ଭୋଜନ, ବୁଲିବାକୁ ଯାଇଥାନ୍ତି ଦର୍ଶନୀୟ ସ୍ଥାନ।
ଗୁରୁ ଯଦି ଏନ୍ତା କର୍ମା ବେଲେ ପାଟି ବାଲେ ପଇସା କାଟିଦେବେ, କେନ୍ତା କର୍ମା, କିଛି ଏକ୍ସଟ୍ରା କରୁନ୍, ଇଟା ପରେ ନୂଆ ବରଷ କିଛି ଏକ୍ସଟ୍ରା ବନୁନ୍।
ଯଦି ସେହିପରି କହୁଛ ତାହେଲେ ଆଶିଷ ଆଉ ଲିପିକାକୁ ଟିକେ ଡାକିବା।
ତେବେ ଡକା ଯାଉ ଗୁରୁ।
ଆଇରେ ମୋର ନୂଆ ସାଲ ନୂଆ କ୍ୟାଲେଣ୍ଡର, ହ୍ୱାଟ୍ସଆପ୍ ସେଣ୍ଡ କରିଛେ ହାପି ନ୍ୟୁ ଇୟର। इंस्टा ती पोस्ट करी छाता हैप्पी न्यू ईयर ¡Gracias!